ଡାକିଲେ ଯଶୋଦା ଦାଣ୍ଡ ଦୁଆରେ କାହ୍ନୁଆରେ କାହ୍ନୁଆରେ କାହ୍ନୁରେ ଡାକିଲେ ଯଶୋଦା ଦାଣ୍ଡ ଦୁଆରେ କାହ୍ନୁଆରେ କାହ୍ନୁଆରେ ସୂରୁଜ ବୁଡ଼ିଲା ସଞ୍ଜଲେ ଉଠିଲା ଆକାଶେ ଉଇଲା ଚାନ୍ଦ ବୃନ୍ଦାବନ ବାଟ ଅନ୍ଧାର ହୋଇ ବଡ଼ରିବୁ କଳା ଗୋବିନ୍ଦ ତୁ ଘରକୁ ଘରକୁ ଫେରିଆରେ କାହ୍ନୁରେ ଡାକିଲେ ଯଶୋଦା ଦାଣ୍ଡ ଦୁଆରେ କାହ୍ନୁଆରେ କାହ୍ନୁଆରେ କାହ୍ନୁରେ ସକାଳ ପହରୁ ଟିକିଏ ଲହୁଣୀ ଖାଇଥିଲୁ ବାପ ଧନ ଭୋକରେ ପେଟ ତ ଲାଗି ଯାଉଥିବ ବୁଝୁନି ମୋର ମନ ସକାଳ ପହରୁ ଟିକିଏ ଲହୁଣୀ ଖାଇଥିଲୁ ବାପ ଧନ ଭୋକରେ ପେଟ ତ ଲାଗି ଯାଉଥିବ ବୁଝୁନି ମୋର ମନ ଶୁଖି ଯାଇଥିବ ଚନ୍ଦ୍ରବଦନ ତୋଲିବି ଥିବ ଗୋରଚନା ଖସି ପଡ଼ିଥିବ ମୟୂର ଚନ୍ଦ୍ରିକା ମାନିଲୁ ନାହିଁ ତୁ ମନା ତୁ ଘରକୁ ଘରକୁ ଫେରି ଆରେ କାହ୍ନୁରେ ଡାକିଲେ ଯଶୋଦା ଦାଣ୍ଡ ଦୁଆରେ କାହ୍ନୁଆରେ କାହ୍ନୁଆରେ କାହ୍ନୁରେ ଜାମଳା ଗଛରେ ବାନ୍ଧିଥିଲି ବୋଲି ଦୁଷି ଛୁକି ଧନ ମାଳି ତତଲା ପାଣିରେ ଘର କି ପଡ଼େରେ ମାଗାଣୀ ଦାଣ୍ଡ ଧୂଳି ଜାମଳା ଗଛରେ ବାନ୍ଧିଥିଲି ବୋଲି ଦୁଷି ଛୁକି ଧନ ମାଳି ତତଲା ପାଣିରେ ଘର କି ପୋଡ଼େରେ ମାଗାଣି ଦାଣ୍ଡ ଧୂଳି କଦମ୍ବ ଗଛକୁ ଫେରି ଆସିଲେଣି ଗୋପପୁର ଯେତେ ପକ୍ଷୀ ଆ କଳା ମାଳି ମୋ ପଳେ ଝୁଲିବୁ ମାଗିବୁ ସରଗ ଶଶୀ ତୁ ଘରକୁ ଘରକୁ ଫେରି ଆରେ କାହ୍ନୁରେ ଡାକିଲେ ଯଶୋଦା ଦାଣ୍ଡ ଦୁଆରେ କାହ୍ନୁଆରେ କାହ୍ନୁଆରେ ସୂରୁଜ ବୁଡ଼ିଲା ସଞ୍ଜଲେ ଉଠିଲା ଆକାଶେ ଉଇଲା ଚାନ୍ଦ ବୃନ୍ଦାବନ ବାଟ ଅନ୍ଧାର ହୋଇବ ଡରିବୁ କଳା ଗୋବିନ୍ଦ ତୁ ଘରକୁ ଘରକୁ ଫେରି ଆରେ କାହ୍ନୁରେ।